ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉପରବେଲାର 4 ବଜେ ଆଭାସୀ ଜରି ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଆଉ ରୋଜଗାର ଆଧାରିତ ଜନକଲ୍ୟାଣ ପିଏମ୍ ସୁରଜ ଜାତୀୟ ପୋର୍ଟାଲର ଲୋକାର୍ପଣ କରିବେ। ଏଥି ବଞ୍ଚିତ ବର୍ଗର ହିତାଧିକାରୀମାନଙ୍କ ନିଯୁକ୍ତି ସୃଷ୍ଟି ଲାଗି 1 ଲକ୍ଷ ଋଣ ବଣ୍ଟନ କରାଯିବା, ହେନ୍ତା 1 ଲକ୍ଷ ପିପି କିଟ୍ସ ଆଉ ନମସ୍ତେ ଆୟୁଷ୍ମାନ ହେଲ୍ଥ କାର୍ଡ ବାଣ୍ଟବାର କାମର ଭିଲ୍ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଏ ଉଲ୍ଗୁନେ ଗୋଟିଏ ବାର୍ତ୍ତାଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସବୁଠାନୁ ବଞ୍ଚିତ ଆଉ ସବୁଠାନୁ ପଛୁଆ ବର୍ଗର ଲୋକମାନେ ହେଉଛନ୍ ସରକାରଙ୍କ ପ୍ରାଥମିକତା। ଆମେ ସମାଜର ପୂରା ପଛୁଆ ବର୍ଗଙ୍କୁ ବିକାଶ କ୍ଷେତ୍ରର ସର୍ବାଗ୍ରେ ରଖିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏ ଅବସରରେ ସମ୍ବଲପୁର ତପସ୍ୱିନୀ ହଲ୍ନ ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିର୍ବାଚନ ଆୟୋଗଙ୍କ ପାଖେ ନିର୍ବାଚନୀ ବଣ୍ଡ ବାବଦର ସବୁ ତଥ୍ୟ ଦାଖଲ କରିଛି। ମଙ୍ଗଳବାର ତକ୍ ଏ ତଥ୍ୟ ଦାଖଲ କରବାରକେ ଗଲା ସୋମବାର ଦିନ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାଦେ ଆଇବା 15 ତାରିଖ ତକ୍ ନିର୍ବାଚନ ଆୟୋଗ ଏ ତଥ୍ୟକେ ୱେବ୍ସାଇଟ୍ଥି ଅପଲୋଡ୍ କରବେ ବୋଲି ସୂଚନା ମିଳିଛି। ଫି ବିଧାନସଭା ନିର୍ବାଚନ ମଣ୍ଡଳୀର 20% କେନ୍ଦ୍ର ନ ଆଦର୍ଶ ମତଦାନ କେନ୍ଦ୍ର ଖୋଲବାର ଲାଗି ନିର୍ବାଚନ ଆୟୋଗ ଧାରିଜ କରିଛନ୍। ଇତାର ଭିତରୁ 5ଟା ମତଦାନ କେନ୍ଦ୍ରକେ ଯୁଆନ କର୍ମଚାରୀମାନେ, ଗୋଟେ ମତଦାନ କେନ୍ଦ୍ରକେ ଦିବ୍ୟାଙ୍ଗ ବର୍ଗର କର୍ମଚାରୀମାନେ ଆଉ ପାଖାପାଖି 10% ମତଦାନ କେନ୍ଦ୍ର ମହିଳା କର୍ମଚାରୀଙ୍କ ଜରିଆ ପରିଚାଳନା କରାଯିବା। ଏ ବାବଦେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସବୁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆଜି ରାଜ୍ୟ 26ଟା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଆର୍ ଜୟପୁରଠାରେ ସମନ୍ୱିତ ସ୍ୱୋର୍ଟସ୍ କମ୍ପ୍ଲେକ୍ସକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ଉଦ୍ଘାଟନ ହେବାକେ ଥିବା କ୍ରୀଡ଼ା ପ୍ରକଳ୍ପମାନଙ୍କ ଭିତରେ ବରଗଡ଼ ଜିଲ୍ଲାର ବିଜେପୁର, ବରପାଲି, ପଦମପୁର, ଅତାବିରା, ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ରହିଛି। ହେନ୍ତା ଝାରସୁଗୁଡ଼ା ଜିଲ୍ଲାର ବଜାଜନଗର ଆର୍ ବେଲପାହାଡ଼, ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଆର୍ ସୁବର୍ଣ୍ଣପୁର ଜିଲ୍ଲାର ବିନକାର ଇଣ୍ଡୋର ଷ୍ଟାଡିୟମ୍ ଭିଲ୍ ଉଦ୍ଘାଟିତ ହେବା। ରାଜ୍ୟର 16ଟା ପୁଲିସ ଜିଲ୍ଲାନ ଆଜି 29ଟା ନୂଆ ଏସ୍ଡିପିଓ ଥାନା ଓ ଫାଣ୍ଡି କାର୍ଯ୍ୟାଳୟ ଲୋକାର୍ପଣ କରାଯିବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାଳୟମାନଙ୍କୁ ଉଦ୍ଘାଟନ କରିବେ ବୋଲି ଓଡ଼ିଶା ପୁଲିସ ତରଫ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ଆର୍ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ ତରଫ ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ଠାରେ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ଲାଗି ସାମାଜିକ ଅଧିକାରିତା ଶିବିର ଅନୁଷ୍ଠିତ ହେବା। ଏଥି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଆର୍ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖିଆକୁ ନୂଆ ଭାବେ ଯୋଗ ଦେବେ। ଇନ ଭାରତ ସରକାରଙ୍କର ଆଇଡିଆଇପି ଯୋଜନାଥି ଦିବ୍ୟାଙ୍ଗଜନମାନଙ୍କୁ ସହାୟକ ସାମଗ୍ରୀ ପ୍ରଦାନ କରାଯିବା। ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର 374 କୋଟି 17 ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍। ଏହି ପ୍ରକଳ୍ପ ସମ୍ବଲପୁର ଜିଲ୍ଲାର ସଡ଼କ ଭିଭିଭୂମିକୁ ମଜବୁତ କରିବା ସହିତ ଐଠାପାଲି ଫ୍ଲାଏଓଭର ଟ୍ରାଫିକ୍ ସମସ୍ୟା ଦୂର କରିବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଗଲାମାସ ନଭେମ୍ବର ମାସେ ଶ୍ରୀ ପ୍ରଧାନ କେନ୍ଦ୍ର ଜାତୀୟ ରାଜପଥ ମନ୍ତ୍ରୀଙ୍କୁ ସମ୍ବଲପୁର ଐଠାପାଲିଠାରେ ଫ୍ଲାଏଓଭର ବନାବା ଲାଗି ଚିଠି ଲେଖିଥିଲେ। କେନ୍ଦ୍ର ସରକାର ଦେଶେ ନାଗରିକତା ସଂଶୋଧନ ଆଇନ ଲାଗୁ କରବାର ବାବଦେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆଇନ ବଲେ 2014 ମସିହା ଡିସେମ୍ବର 31 ତାରିଖ ଆଗରୁ ପଡ଼ୋଶୀ ଆଫଗାନିସ୍ତାନ, ପାକିସ୍ତାନ ଆର୍ ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦିଆଯିବା। 6ଟା ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଫାର୍ସୀ ଆଉ ଖ୍ରୀଷ୍ଟିଆନମାନଙ୍କୁ ଭାରତୀୟ ନାଗରିକତ୍ୱ ପାଇବେ। ଗୃହ ମନ୍ତ୍ରଣାଳୟ ତରଫ 3 ଦେଶର 6ଟା ସମ୍ପ୍ରଦାୟର ଲୋକମାନଙ୍କର ଆବେଦନ ଲାଗି ଗୋଟିଏ ୱେବ୍ସାଇଟ୍ ଖୋଲାଯାଇଛି। 2019 ମସିହାଟି ନାଗରିକତା ସଂଶୋଧନ ଆଇନ ସଂସଦନ ପାରିତ ହୋଇଥିଲେ ଭିଲ୍ କୋଭିଡ୍ ମହାମାରୀ କାରଣରୁ ଇତାର କାର୍ଯ୍ୟକାରିତାଟି ଡେରି ହୋଇଥିଲା ବୋଲି ସରକାରଙ୍କ ତରଫ କୁହାଯାଇଛି। ଫଗୁନ ମାସର ଉଜ୍ଜଲପଖର ଚତୁର୍ଥୀ ତିଥିନ ଆଜି ପୁରୀ ଶ୍ରୀମନ୍ଦିର ଶ୍ରୀ ବିଗ୍ରହମାନଙ୍କର ବନକ ଲାଗି ନୀତି ହେବା। ଏଇଟା ଗୋଟିଏ ଗୁପ୍ତ ନୀତି ହୋଇଥିବାରୁ 2 ନମ୍ବର ଭୋଗମଣ୍ଡପ ଶେଷ ହେବା ଋତୁରୁ ସଞ୍ଜବେଲର 6 ବଜେରୁ ରାତି 9 ବଜେ ତକ୍ ସର୍ବସାଧାରଣଙ୍କ ଲାଗି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବା। ସମ୍ବଲପୁରର ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆଇଆଇଏମ୍ରେ ବାଣିଜ୍ୟ ପ୍ରବନ୍ଧନ ଆର୍ ସାଧାରଣ ପ୍ରଶାସନ କ୍ଷେତ୍ରର ଡ୍ରୋନ୍ ବ୍ୟବହାର ଜରିଏ ଆଧୁନିକ କୌଶଳର ପ୍ରୟୋଗ ଲାଗି ପଦକ୍ଷେପ ନିଆଯିବା। ଏ ବାବଦେ ଆଇଆଇଏମ୍ ସମ୍ବଲପୁର ଆର୍ ଗୋଟିଏ ଡ୍ରୋନ୍ ନିର୍ମାଣକାରୀ ସଂସ୍ଥା ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣାପତ୍ର ଅନୁସାରେ ସମ୍ବଲପୁର ଆଇଆଇଏମ୍ରେ ଡ୍ରୋନ୍ ଉତ୍କର୍ଷତା କେନ୍ଦ୍ର ଖୋଲାଯାଇ କରି ଔଦ୍ୟୋଗିକ ଉନ୍ନତି ବାବଦେ ଗବେଷଣା କରାଯିବା ବୋଲି ଜଣାପଡ଼ିଛି। ରାଜ୍ୟର ସରକାରୀ କଲେଜ 488 ଆର୍ 662 ବର୍ଗର ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଆର୍ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷମାନଙ୍କର ଗୋଟିଏ ସମ୍ମିଳନୀ ଆଇବା କାଲି ଭୁବନେଶ୍ୱର ଲୋକସେବା ଭବନର ହେବା। କଲେଜ ଅଧ୍ୟକ୍ଷମାନଙ୍କୁ ଦିଗ୍ଦର୍ଶନ ଦେବା ଲାଗି ହାଇବ୍ରିଡ୍ ମୂର୍ତ୍ତି କର୍ମଶାଲା ଭିଲ୍ କରାଯିବା। কলেজ শিক্ষা উন্নতি আর শিক্ষার্থী মানুষ শিক্ষা ক্ষেত্র দক্ষ করবার উদ্দেশ্যে কর্মশালার আয়োজন করা যাচ্ছে। এচনির আঞ্চলিক খবর ইন শেষ হল, আর আঞ্চলিক খবর শুনিপারবে রাতে 7:02। জুহার।